ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ଯୋଗାଯୋଗ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଦେବାଶିଷ ମହାପାତ୍ର। ଆଜି ଆମେ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆଲୋଚନା କରିବା ଯେ ଓଡ଼ିଆ ବର୍ଣ୍ଣ ପରିଚୟ। ଏହି ଓଡ଼ିଆ ବର୍ଣ୍ଣ ପରିଚୟ ବିଷୟରେ ଆପଣମାନଙ୍କୁ କିଛି କହିବା ପୂର୍ବରୁ ପ୍ରଥମେ ଆମେ ଜାଣିବା ଯେ ଭାଷା କ'ଣ। ଭାଷା ଗୋଟିଏ ଜାତିକୁ ପରିଚୟ ଦେଇଥାଏ। ଭାଷା ଗୋଟିଏ ସମାଜର ଗୋଟିଏ ପରିଚିତି ସୃଷ୍ଟି କରିଥାଏ। ଭାଷାକୁ ନେଇ ଆମର ସମାଜ, ଭାଷାକୁ ନେଇ ଜାତି ଏବଂ ଭାଷାକୁ ନେଇ ଦେଶ। ତେବେ ଏ ଯେଉଁ ଭାଷାର ମୂଳ କଥାଟି କ'ଣ? ମୂଳ କଥାଟି ହେଉଛି ବର୍ଣ୍ଣ, ତାପରେ ହେଉଛି ଲିପି, ତାପରେ ଶବ୍ଦ, ତାପରେ ବାକ୍ୟ। ତେଣୁ ଆମେ ଆଜି ଆସନ୍ତୁ ବିଚାର କରିବା, ଆଲୋଚନା କରିବା ଯେ ଓଡ଼ିଆ ବର୍ଣ୍ଣ କାହାକୁ କୁହାଯାଏ, ଓଡ଼ିଆ ବର୍ଣ୍ଣ କହିଲେ ଆମେ କ'ଣ ବୁଝିବା ଏବଂ ଓଡ଼ିଆ ବର୍ଣ୍ଣ କେତେ ପ୍ରକାରର। ଆମେ ଓଡ଼ିଆ ବର୍ଣ୍ଣ ବିଷୟରେ ଆଲୋଚନା କଲାବେଳେ ଆମେ ଦେଖିବା ଯେ ଏହି ବର୍ଣ୍ଣ ଦୁଇ ପ୍ରକାରର। ଏହାକୁ ଦୁଇ ଭାଗରେ ଆମେ ବିଭକ୍ତ କରିପାରିବା। ଗୋଟିଏ ହେଉଛି ସ୍ୱରବର୍ଣ୍ଣ, ଆଉ ଗୋଟିଏ ହେଉଛି ବ୍ୟଞ୍ଜନବର୍ଣ୍ଣ। ସ୍ୱରବର୍ଣ୍ଣକୁ ଆମେ ଇଂରାଜୀରେ କହୁ ଭାୱେଲ ଏବଂ ବ୍ୟଞ୍ଜନବର୍ଣ୍ଣକୁ ଇଂରାଜୀରେ କହୁ କନ୍ସୋନାଣ୍ଟ। ତେବେ ଏହି ବ୍ୟଞ୍ଜନବର୍ଣ୍ଣଟି କ'ଣ ଏବଂ ସ୍ୱରବର୍ଣ୍ଣଟି କ'ଣ? ଆସନ୍ତୁ ସେ ବିଷୟରେ ଆମେ ଟିକିଏ ଆଲୋକପାତ କରିବା। ଆମେ ଜାଣିବା ଯେ ସ୍ୱରବର୍ଣ୍ଣ କହିଲେ ଆମେ ବୁଝିବା ଯେଉଁ ବର୍ଣ୍ଣ ଅନ୍ୟର ସାହାଯ୍ୟ ନ ନେଇ ଉଚ୍ଚାରିତ ହୁଏ ତାହାକୁ ଆମେ କହୁ ସ୍ୱରବର୍ଣ୍ଣ। ତାହେଲେ ବ୍ୟଞ୍ଜନବର୍ଣ୍ଣ କ'ଣ? ନା ବ୍ୟଞ୍ଜନବର୍ଣ୍ଣ ହେଉଛି ସ୍ୱରବର୍ଣ୍ଣର ସାହାଯ୍ୟ ନେଇ ଉଚ୍ଚାରିତ ହେଉଥାଏ। ଏ ଯେଉଁ କଥାଟି କହିଲି ତାକୁ ଆଉ ଟିକେ ବୁଝେଇଦେବା ଉଦାହରଣ ଦେଇକରି। ଦେଖନ୍ତୁ ଅ ଆ ହର୍ଷେଇ ଦୀର୍ଘଇ ହର୍ଷଉ ଦୀର୍ଘଉ ଏ ଐ ଓ ଔ ହର୍ଷରୁ ଦୀର୍ଘରୁ। ଏଇଟାକୁ ଏଇ ଯେଉଁ ମାଳାଟି ଦେଖୁଛନ୍ତି ଅକ୍ଷର ମାଳା ବର୍ଣ୍ଣମାଳା, ଏହାକୁ ଆମେ କହିପାରିବା ଯେ ସ୍ୱରବର୍ଣ୍ଣ। ଏମାନେ କାହାର ସାହାଯ୍ୟ ନ ନେଇ ନିଜେ ଉଚ୍ଚାରିତ ହୋଇପାରନ୍ତି। ଆପଣମାନେ ଉଚ୍ଚାରଣ କରନ୍ତୁ, ଧରାଯାଉ ଅ କାହାର ସାହାଯ୍ୟ ନ ନେଇ ସେ ଉଚ୍ଚାରିତ ହେଉଛି, ଆ ହର୍ଷେଇ ଦୀର୍ଘଇ ହର୍ଷଉ ଦୀର୍ଘଉ ଏ ଐ ଓ ଔ ରୁ ହର୍ଷରୁ ଏହାକୁ କୁହାଯାଏ ଏବଂ ଦୀର୍ଘରୁ। ଏହାର ଯଦିଓ ବିଶେଷ ଆମର ବ୍ୟବହାର ନାହିଁ ଏବେ ଓଡ଼ିଆ ଭାଷାରେ, ତେବେ ଆମେ ତାକୁ ମଧ୍ୟ ସ୍ୱରବର୍ଣ୍ଣର ଯେଉଁ ବର୍ଣ୍ଣମାଳାରେ ଆମେ ତାକୁ ରଖିଛୁ। ତେବେ ଆମେ ଏଇ ସ୍ୱରବର୍ଣ୍ଣ ଦେଖିଲେ ବ୍ୟଞ୍ଜନବର୍ଣ୍ଣ, ତାହେଲେ ଆମେ ଉଦାହରଣ କିଛିଟା ଦେଖିଲା ପରେ ଆମେ ସ୍ପଷ୍ଟ ହେଇଯିବା, ଆମେ ବୁଝିପାରିବା ଯେ ବ୍ୟଞ୍ଜନବର୍ଣ୍ଣ କହିଲେ କ'ଣ ଆମେ ବୁଝୁ। ବ୍ୟଞ୍ଜନବର୍ଣ୍ଣକୁ ଆମେ ଦେଖିବା, ଧରାଯାଉ ଆମେ ଦେଖିବା କ, ତାପରେ ଖ, ଗ, ଘ, ଚ, ଛ, ଜ, ଝ, ତ, ଥ, ଦ, ଧ, ନ, ଏଇଭଳି ଏହାକୁ ଆମେ ପାଞ୍ଚଟି ଶ୍ରେଣୀ ବା ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରିଛୁ। ସେଇଟା ହେଉଛି କ ବର୍ଗ, ଆଉ ଗୋଟେ ହେଉଛି ଚ ବର୍ଗ, ଆଉ ଗୋଟେ ହେଉଛି ଟ ବର୍ଗ, ଆଉ ଗୋଟେ ହେଉଛି ତ ବର୍ଗ, ଆଉ ହେଉଛି ପ ବର୍ଗ। ଏଇ ଯେଉଁ ବର୍ଗରେ ପାଞ୍ଚ ପାଞ୍ଚଟି ବର୍ଣ୍ଣକୁ ଆମେ ନେଇକରି ଗୋଟେ ବର୍ଗ ବା ସିରିଜ୍ ତାକୁ କହୁଛୁ ଇଂରାଜୀରେ, ତାକୁ ବ୍ୟଞ୍ଜନବର୍ଣ୍ଣର ପରିଚୟକୁ ଆହୁରି ପରିବ୍ୟାପ୍ତ କରିଛନ୍ତି। ଆମେ ବୁଝିଲେ ପ୍ରଥମେ ଯେ ସ୍ୱରବର୍ଣ୍ଣ କ'ଣ, ବ୍ୟଞ୍ଜନବର୍ଣ୍ଣ କ'ଣ, କିଛି ଉଦାହରଣ ମଧ୍ୟ ଦେଖିଲେ ତାକୁ ଆଉ ଟିକେ ବିସ୍ତୃତ ଭାବରେ ଆମେ ଏବେ ଆଲୋଚନା କରିବା। ମୁଁ କହୁଥିଲି ଯେ ଯେଉଁ ବର୍ଣ୍ଣ ସ୍ୱରବର୍ଣ୍ଣର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ତାହା ହେଉଛି ବ୍ୟଞ୍ଜନବର୍ଣ୍ଣ। ଆମେ ଉଦାହରଣ ଦେଲେ କ, ଖ, ଗ, ଏଇଟାକୁ କେମିତି ସେଇଟା ହେଇଛି ଏଇଠି, ଏଇ ଯେଉଁ ଏଇଟା ହେଉଛି ସ୍ୱରବର୍ଣ୍ଣର ସାହାଯ୍ୟ ନେଇ ଆମେ କ ବର୍ଣ୍ଣକୁ ଉଚ୍ଚାରଣ କରୁଛୁ। ସେଇଭଳି ଖ ଦେଖନ୍ତୁ, ଗ ବି ଦେଖନ୍ତୁ, ଯେକୌଣସି ବ୍ୟଞ୍ଜନ ବର୍ଣ୍ଣକୁ ଆପଣମାନେ ଯଦି ତାକୁ ବିଭାଗ କରିପାରିବେ, ତାକୁ ଯେଉଁ ଡିଭାଇଡ୍ କରିବେ, ତା ଡିଭିଜନରୁ ଆପଣମାନେ ବୁଝିପାରିବେ କେଉଁ ସ୍ୱରବର୍ଣ୍ଣର ସହାୟତା ନେଇ ସେଇ ବ୍ୟଞ୍ଜନ ବର୍ଣ୍ଣଟି ଉଚ୍ଚାରିତ ହେଉଛି। ତେବେ ଆମେ ଯିବା ଏବେ ଯେଉଁ ବର୍ଗ କଥା କହୁଥିଲି, ଆମେ ଟିକେ ବର୍ଗ ବିଚାର କରିବା। ଗୋଟେ ହେଉଛି କ ବର୍ଗ, ଏଥିରେ କ'ଣ ଆସୁଛି ନା କ, ଖ, ଗ, ଘ, ୱ, ତାପରେ ଆସୁଛି ଚ ବର୍ଗ, ଚ, ଛ, ଜ, ଝ, ଞ, ତାପରେ ଟ ବର୍ଗ, ଟ, ଥ, ଡ, ଢ, ଣ, ତାପରେ ଆମେ ଦେଖିବା ତ ବର୍ଗ ତ ଥ ଦ ଧ ନ ଆଉ ଗୋଟେ ଦେଖିବା ପ ବର୍ଗ ପ ଫ ବ ଭ ମ ଏଇ ଯୋଉ ଶେଷ ବର୍ଣ୍ଣ ଗୁଡ଼ିକୁ ଟିକେ ଲକ୍ଷ୍ୟ କରନ୍ତୁ ଆପଣମାନେ ଏଇଟା ଦେଖନ୍ତୁ ୱ ଞ ଣ ନ ମ ଏଠି ଆମେ ଆମର ନାସିକାର ସହାୟତା ନେଉଛୁ ତେଣୁ ଆମେ ଏଇ ଯେଉଁ ସିରିଜ୍ ଏଇ ଯେଉଁ ପାଞ୍ଚଟି ବର୍ଣ୍ଣକୁ ଆମେ କହୁ ନାସିକୀୟ ବର୍ଣ୍ଣ କି କିଛି ବ୍ୟାକରଣରେ ମଧ୍ୟ ତାକୁ ଅନୁନାସିକୀୟ ବର୍ଣ୍ଣ ବୋଲି ମଧ୍ୟ ତାକୁ ବର୍ଣ୍ଣନା କରାଯାଇଛି ଏ ଯେଉଁ କହିଲି ଆପଣ ସବୁ ବର୍ଗକୁ ଆମେ ଆଲୋଚନା କରିବା ପରେ ତେବେ ଏଇ ଗୋଟିଏ ବର୍ଗ ଦେଖନ୍ତୁ ତ ବର୍ଗ ଏଇଟା କେମିତି ଉଚ୍ଚାରଣ ହେଉଛି ଏଇଟାକୁ ଆମେ କହୁଛୁ ଦନ୍ତ୍ୟ ବର୍ଗ କେମିତି ଦେଖନ୍ତୁ ତ ଥ ଦ ଧ ନ ମୋର ମୁହଁକୁ ଆପଣମାନେ ଲକ୍ଷ୍ୟ କରନ୍ତୁ ମୁଁ କହୁଛି କେମିତି ତ ଥ ଦ ଧ ନ ମୋର ଦାନ୍ତର ଉପର ଭାଗକୁ ମୋ ଜିଭଟି ସ୍ପର୍ଶ କରୁଛି ଯାହାଫଳରେ ଦାନ୍ତକୁ ବିଶେଷ ଭାବରେ ଏଇ ଗୁରୁତ୍ୱ ଦେଇଥାରୁ ଏହାକୁ ଆମେ କହୁଛୁ ଦନ୍ତ୍ୟ ବର୍ଣ୍ଣ ବା ଦନ୍ତ୍ୟ ବର୍ଗ ଏଇ ଯେଉଁ ମାନେ ଡେଣ୍ଟାଲ ସିରିଜ୍ରେ ଏଇ ପାଞ୍ଚଟି ଯାକ ଆସୁଛି ତ ଥ ଦ ଧ ନ ଆମେ ସବୁ ତ ଆଲୋଚନା କରିବା ତେବେ ଆଉ ଗୋଟେ ଦେଖନ୍ତୁ ପ ବର୍ଗ ଏଇଟା କେମିତି ଉଚ୍ଚାରଣ କରୁଛୁ ଆମେ ପ ଫ ବ ଭ ମ ମୋର ଦୁଇଟି ଯାକ ଓଠ ଉପର ଓଠ ଏବଂ ତଳ ଓଠ ଦୁଇଟି ଯାକ ସ୍ପର୍ଶ କରିବା ପରେ ଏଇ ବର୍ଣ୍ଣ ଗୁଡ଼ିକ ଉଚ୍ଚାରିତ ହେଉଛି ଯାହାଫଳରେ ଏଇଟାକୁ ଇଂରାଜୀରେ କହୁଛୁ ଆମେ ବାଇଲେବିଆଲ ସାଉଣ୍ଡ ଦୁଇଟି ଯାକ ଓଠ ପରସ୍ପରକୁ ସ୍ପର୍ଶ କରୁଛନ୍ତି ବା ଛୁଉଁଛନ୍ତି ତାପରେ ଏଇ ବର୍ଣ୍ଣ ଗୁଡ଼ିକ ଉଚ୍ଚାରିତ ହେଉଛି ପ ଫ ବ ଭ ମ ତେବେ ଆମେ ଏଇଠି ଟିକେ ଆମେ ପାଠ୍ୟକ୍ରମର ଆଉ ଟିକେ ଅଲଗା ବିଚାର କରିବା ଯେ ଇଂରାଜୀରେ ଏଇଟାକୁ କିନ୍ତୁ ଆମେ କହୁଛୁ ଲେବିଓ ଡେଣ୍ଟାଲ ସାଉଣ୍ଡ ମାନେ ଦନ୍ତ୍ୟ ଓଷ୍ଠ୍ୟ ବର୍ଣ୍ଣ କାହିଁକି ନା ସେମାନେ ଯେଉଁ ଫଟା ବ୍ୟବହାର କରନ୍ତି ସେମାନେ ଫ ବୋଲି କହନ୍ତି ଫ ଏଫ୍ ଫ ସେଇଟା ସେଇ ଏଫ୍ ଆଉ ଆମ ଏଫ୍ ଭିତରେ ଗୋଟିଏ ଫରକ ଅଛି ଆମର ହଉଛି ଆମର ଫ ଏଇଟା ହଉଛି ଓଷ୍ଠ୍ୟ ଦୁଇଟି ଓଠ ପରସ୍ପରକୁ ଛୁଉଁଛି କିନ୍ତୁ ସେମାନଙ୍କର ହଉଛି ଏଫ୍ ଆମର ଗୋଟେ ସ୍ଥୂଳ ଧାରଣା ହେଲା ଯେ କିଭଳି ଆମର ଓଡ଼ିଆ ବର୍ଣ୍ଣ ପରିଚୟ ଆମେ କାହାକୁ କହୁଛୁ ଓଡ଼ିଆ ବର୍ଣ୍ଣ ପରିଚୟ କେତେ ଭାଗରେ ବିଭକ୍ତ ଆମେ ଗୋଟେ ସ୍ଥୂଳ ଧାରଣା ହେଲା ଆମେ ତାପରେ ଦେଖିବା କ'ଣ କ'ଣ ରହୁଛି ଆମର ପ୍ରସଙ୍ଗ ମୁଁ କହୁଥିଲି ଯେ ଆମେ ଦାନ୍ତର ସହାୟତା ନେଇକି ବିଶେଷ ଭାବରେ ଯେଉଁ ଆମେ ଦନ୍ତ୍ୟ ବର୍ଗ ବା ଦନ୍ତ୍ୟ ବର୍ଣ୍ଣର ଆମେ ଉଚ୍ଚାରଣ କରିଥାଉ ଉଦାହରଣ ଦେଇଥିଲି ତ ଥ ଦ ଧ ନ ଏବଂ ଦୁଇଟି ଓଠର ସହାୟତା ନେଇକରି ଆମେ ଉଚ୍ଚାରଣ କରୁଥିଲୁ ପ ଫ ବ ମ ଯାହାକୁ ଆମେ କହୁଛୁ ଓଷ୍ଠ୍ୟ ବର୍ଣ୍ଣ ବା ଓଷ୍ଠ୍ୟ ବର୍ଗ ତେବେ ଅନ୍ୟ ଗୁଡ଼ିକ ଯେଉଁ ଆମେ ସିରିଜ୍ର ଯେଉଁ ବର୍ଗର ଯେଉଁ ଉଦାହରଣ ଦେଇଥିଲି ସେଗୁଡ଼ିକ କ'ଣ ତାକୁ ଆମେ ଟିକେ ଚୁମ୍ବକରେ ଜାଣିନବା ପ୍ରଥମେ ହେଉଛି କ ବର୍ଗ ବିଷୟରେ କହୁଥିଲି ସେଇଟାକୁ ଆମେ କହୁଛୁ କଣ୍ଠ୍ୟ ବର୍ଣ୍ଣ ଚ ବର୍ଗକୁ ଆମେ କହୁଛୁ ତାଲବ୍ୟ ବର୍ଣ୍ଣ ଟ ବର୍ଗକୁ କହୁଛୁ ମୂର୍ଦ୍ଧନ୍ୟ ବର୍ଣ୍ଣ ଅ ବର୍ଗକୁ କହୁଛୁ ଦନ୍ତ୍ୟ ବର୍ଣ୍ଣ ଏଇ ଦୁଇଟି ବର୍ଣ୍ଣ ବିଷୟରେ ଆମେ କିଛି ସମୟ ପୂର୍ବ ଆଲୋଚନା କରୁଥିଲେ ଯେ ଏଠି ଦାନ୍ତର ବିଶେଷ ଭାବରେ ଆମେ ସହାୟତା ନେଉଛେ ଏଠି ଉପର ଓଠ ଏବଂ ତଳ ଓଠ ବା ଦୁଇ ଓଠ ପରସ୍ପରକୁ ଛୁଉଁଥିବାରୁ ଓଠ ଏଠାରେ ବିଶେଷ ଭାବରେ ଆମେ ସହାୟତା ନେଉଛେ ତେବେ ଏଠି ଆମର ଏଇ କଣ୍ଠ ତାକୁ ଆମେ ଆପଣ ଏଇଟାକୁ ଧରିକିରି ଉଚ୍ଚାରଣ କରନ୍ତୁ କ ଏଇଠି ଗୋଟେ ସ୍ପର୍ଶ ହେଉଛି ବା ଏଠି ଆପଣଙ୍କ ଟଚ୍ କରୁଛି ସେଇଟାକୁ ଆମେ କହୁଛୁ ସେଥିପାଇଁ କଣ୍ଠ୍ୟ ବର୍ଣ୍ଣ କ ଖ ଗ ଘ ସେମିତି ଏଇଟା ଚ ବର୍ଗ ଏଠି ତାଳୁଟା ଆପଣମାନଙ୍କର ବିଶେଷ ଭାବରେ ତାକୁ ଆମେ ବ୍ୟବହାର କରୁଛୁ ତାଳୁରୁ ସେଇଟା ମାନେ ତାକୁ ବ୍ୟବହାର କରି ଆମେ ଏଇସବୁ ବର୍ଣ୍ଣକୁ ଉଚ୍ଚାରଣ କରୁଛୁ କେମିତି ଦେଖନ୍ତୁ ଚ ଛ ଜ ଝ ଟ ବର୍ଗ ଏଠି ଆମର ମୂର୍ଦ୍ଧା ତାକୁ ଆମେ ବ୍ୟବହାର କରୁଛୁ ଯେ ଟ ଠ ଡ ଢ ତେଣୁ ଆମର ଗୋଟିଏ ମୋଟାମୋଟି ଭାବରେ ଆମେ ଜାଣିଲେ ଯେ ଓଡ଼ିଆରେ ବର୍ଣ୍ଣ କାହାକୁ କୁହାଯାଏ ଏବଂ ଏହି ବର୍ଣ୍ଣ କେତେ ଭାଗରେ ବିଭକ୍ତ ଏବଂ କେଉଁ କେଉଁ ବର୍ଗରେ বা কেউ কেউ বর্ণর সিরিজ বা কেউ কেউ বর্ণর বর্গরে কেউ কেউ বর্ণক আমি রক্ষিপার এবং তার ব্যবহার কণ।
বিদ্যার্থী মানে আজ তো আমি জাঁলে যে বর্ণ কণ আড়িয়া ভাষায় স্বর বর্ণ আঞ্জন বর্ণ কাহক কুহযায় সেগুলির ব্যবহার কেমিতি এ বিষয়ে আমি আজ বিস্তৃত ভাবে আলোচনা কলে। তাহলে আজির বিষয়বস্তু আমি এইটি রাখবা, পরবর্তী প্রসঙ্গে আমি দেখিবা যে শব্দ কণ এবং বর্ণর ব্যবহার কিভাবে শব্দপাই কিভাবে উপযোগী হয়ে পড়ুছি সে বিষয়ে আমি আলোচনা করবা।